ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁନିନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ସାମାଜିକ ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ଯୋଗଦାନ ଦେଇଛି କହିଲେ ରାଷ୍ଟ୍ରପତି। ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂଆ ଅବକାରୀ ନୀତି ଆଣିବେ, ଗୃହରେ ସୂଚନା ଦେଲେ ଅବକାରୀ ମନ୍ତ୍ରୀ। ଏବଂ ପୁଣି ଥରେ ଆଜି ଖୋଲାଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ଯୋଗଦାନ ଦେଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସର ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତର ମହାକାଶ ଗବେଷଣା ମହାକାଶରେ ଅନେକ ରହସ୍ୟକୁ ଲୋକଲୋଚନକୁ ଆଣିବାକୁ ସକ୍ଷମ ହେବ।
ଇସ୍ରୋ ଭାରତ କା ଅନ୍ତରିକ୍ଷ ଷ୍ଟେସନ ସ୍ଥାପିତ କରନେ କି ଦିଶା ମେ ଆଗେ ବଢ଼ ରହା ହେ। ମେ ଗଗନଯାନ ମିଶନ କି ଭି ଉତ୍ସୁକତା ସେ ପ୍ରତୀକ୍ଷା କର ରହି ହୁଁ, ଜିସମେ ଭାରତୀୟ ଅନ୍ତରିକ୍ଷ ଟିମ୍ କୋ ଅନ୍ତରିକ୍ଷ ମେ ଲେ ଜାୟା ଜାଏଗା। ମୁଝେ ବିଶ୍ୱାସ ହେ କି ଇନ୍ ସବି ମିଶନ କେ ଫଲ ସ୍ୱରୂପ ଏସେ ପରିଣାମ ସାମ୍ନେ ଆଏଙ୍ଗେ ଜିନସେ ଦେଶ ସାମାଜିକ ଆର୍ଥିକ ଏବଂ ବୈଜ୍ଞାନିକ ରୂପେ ଲାଭାନ୍ୱିତ ହୋଙ୍ଗେ।
କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ମହାକାଶ କ୍ଷେତ୍ରରେ ପୂର୍ବରୁ ରହିଥିବା ସମସ୍ତ ପ୍ରତିବନ୍ଧକକୁ କେନ୍ଦ୍ର ସରକାର ମୁକ୍ତ କରିଛନ୍ତି। ସେ କହିଛନ୍ତି, 70 ବର୍ଷ ଧରି ମହାକାଶ କ୍ଷେତ୍ରରେ ରହିଥିବା ଗୋପନୀୟତାକୁ ଦୂର କରି ଆଜି ଦେଶ ଅଗ୍ରଗତି କରୁଛି। ସୂଚନାଯୋଗ୍ୟ, ଦେଶରେ ଆଜି ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଚନ୍ଦ୍ରଯାନ 3ର ସଫଳତା ପରେ ଅଗଷ୍ଟ ମାସ 23 ତାରିଖକୁ ଜାତୀୟ ମହାକାଶ ଦିବସ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଗତବର୍ଷ ଚନ୍ଦ୍ରଯାନ 3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା। କେନ୍ଦ୍ର ସରକାରଙ୍କର ମହାକାଶ କ୍ଷେତ୍ରରେ ଉଦାରୀକରଣ ନୀତି ଯୋଗୁଁ ଗତ 4 ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଭାରତ ବଡ଼ ଧରଣର ସଫଳତା ହାସଲ କରିଛି। ମହାକାଶ ଦିବସ ପାଳନ ଅବସରରେ ବିଜ୍ଞାନକୁ ଲୋକପ୍ରିୟ କରିବାରେ ଭୂମିକା ନେଇଥିବା ଡକ୍ଟର କମଳାକାନ୍ତ ଜେନା କହିଛନ୍ତି,
ଆଜି ହେଉଛି ଆମ ଭାରତର ଜାତୀୟ ଅନ୍ତରିକ୍ଷ ଦିବସ। ଠିକ୍ ବର୍ଷେ ତଳେ ଆମ ଭାରତ ପଠାଇଥିବା ତୃତୀୟ ଚନ୍ଦ୍ରଯାତ୍ରା ସଫଳତାର ସହିତ ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଏବଂ ପ୍ରଜ୍ଞା ଗବେଷଣା କରିଥିଲା। ସେଇଟା ଥିଲା ଚନ୍ଦ୍ରର ଦକ୍ଷିଣ ମେରୁ, ଯିଏକି ଆମ ପୃଥିବୀ ପାଇଁ, ସାରା ଦେଶ ପାଇଁ, ସାରା ପୃଥିବୀ ପାଇଁ ଗୋଟେ ଇତିହାସ ରଚିଥିଲା। ତେଣୁ ସେଇ ଗର୍ବକୁ ମନେ ରଖିବା ପାଇଁ ପ୍ରଥମ ଥର ପାଇଁ ଏଇ ଜାତୀୟ ମହାକାଶ ଦିବସର ପରିକଳ୍ପନା କରାହୋଇଛି। ସେହି ମହାକାଶ ଦିବସ କେବଳ ଚନ୍ଦ୍ରଯାନକୁ ନୁହଁ, ମଙ୍ଗଳଯାନ ଏବଂ ମହାକାଶ ସମ୍ପର୍କିତ ଅନ୍ୟାନ୍ୟ ମହାକାଶଚାରୀ ପ୍ରେରଣା ଇତ୍ୟାଦି ସବୁ କାର୍ଯ୍ୟକ୍ରମକୁ ଆମ ଭାରତ କେମିତି ଉତ୍ସାହର ସହିତ ଆଗକୁ ନେବ ଏବଂ ମହାକାଶ କ୍ଷେତ୍ରରେ ଭାରତ ଯେମିତି ଆଜି ନାଁ ଅର୍ଜନ କରିଛି, ଅନ୍ୟ ଦେଶର ଉପଗ୍ରହମାନଙ୍କୁ ମହାକାଶକୁ ପଠାଉଛି, ଆମର ଯୁବ ସମାଜକୁ ଏଇଟା ଗୋଟେ ଦିଗ୍ଦର୍ଶନ ଦେବ, ଆମର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ଯେ ଆଗକୁ ଆମେ ଭାରତୀୟ ମହାକାଶ ଯାତ୍ରାରେ ଏମିତି ଗର୍ବର ସହିତ ସଫଳତା ଅର୍ଜନ କରିବୁ ଏବଂ ଆମ ଦେଶକୁ ଆଗକୁ ଆଗକୁ ନେବୁ।
ସପ୍ତଦଶ ବିଧାନସଭା ଦ୍ୱିତୀୟ ଅଧିବେଶନର ଚତୁର୍ଥ ଦିନରେ ଆଜି ପ୍ରଶ୍ନକାଳରେ ବିରୋଧୀ ଦଳ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଜୁ ଜନତା ଦଳ ଏବଂ କଂଗ୍ରେସ ସଦସ୍ୟମାନେ ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ବାଚସ୍କତି ସୁରମା ପାଢ଼ୀ ଗୃହ ପରିସ୍ଥିତିକୁ ଦୃଷ୍ଟିରେ ରଖି 11:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖି କହିଛନ୍ତି, ବେଆଇନ ମଦ ବିକ୍ରି କାରବାରକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ସ୍ଥଳ ନିକଟରେ ମଦ ଦୋକାନ ରହିବ ନାହିଁ, ସରକାର ଏଥିପାଇଁ ନିଶ୍ଚିତ ପଦକ୍ଷେପ ନେଉଛନ୍ତି। ନିଶା ନିବାରଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବଡ଼ ଧରଣର ପଦକ୍ଷେପ ନିଆଯାଉଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂଆ ଅବକାରୀ ନୀତି ଆଣିବେ। 2019-20 ଆର୍ଥିକ ବର୍ଷରୁ 2023-24 ପର୍ଯ୍ୟନ୍ତ 5 ବର୍ଷ ମଧ୍ୟରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମୋଟ 1,025 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ବିଧାନସଭାରେ ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅନୁଦାନ ରାଶିରୁ ଗତ 5 ବର୍ଷ ମଧ୍ୟରେ 10,491 ପ୍ରକଳ୍ପକୁ ପରିଷଦ ପକ୍ଷରୁ ପ୍ରଶାସନିକ ମଞ୍ଜୁରୀ ଦିଆଯାଇଛି। ସେଥିମଧ୍ୟରୁ 4,918 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ଅବଶିଷ୍ଟ 5,563 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜି ପୁନର୍ବାର ଖୋଲାଯାଇ ଭିତରେ ଥିବା ସିନ୍ଧୁକ ଓ ଆଲମିରା ସ୍ଥାନାନ୍ତରଣ କରାଯାଉଛି। ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଥିବାରୁ ଶ୍ରୀମନ୍ଦିରର ଦକ୍ଷିଣ ଏବଂ ପଶ୍ଚିମ ଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରସାଦ ପାଇଁ ଭକ୍ତମାନେ ସିଂହଦ୍ୱାର 22 ପାହାଚ ଦେଇ ପ୍ରବେଶ କରିବା ସହିତ ଆନନ୍ଦ ବଜାରରୁ ମହାପ୍ରସାଦ ନେଇ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ। ସେହିପରି ଭିତର ବେଢ଼ାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଖୋଲା ରହିଛି। କେନ୍ଦ୍ର ସରକାରଙ୍କ କୃଷି କୃଷକ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମିଳିତ ସହଯୋଗରେ କଟକସ୍ଥିତ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଆଜି ଆଞ୍ଚଳିକ କମିଟିର 27ତମ ଦ୍ୱିବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୃଷି ଗବେଷକ ଏବଂ ବୈଜ୍ଞାନିକମାନେ ଯୋଗଦେଇ ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇଁ ମତ ରଖିଥିଲେ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡ଼ିଶା ପଶ୍ଚିମବଙ୍ଗ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଗୁଡ଼ିକରେ କୃଷି ଉଦ୍ୟାନ ପଶୁପାଳନ ଏବଂ ମହ୍ୟଚାଷ ସହ ଜଡ଼ିତ ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସାମାଜିକ କଲ୍ୟାଣ ବିଭାଗ ମନ୍ତ୍ରୀ ଭାଗିରଥୀ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତିତ ଜଳବାୟୁ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଓ କୃଷିଜାତୀୟ ଉତ୍ପାଦନ ବୃଦ୍ଧି କରିବା ନେଇ ମତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକକୁ ଦାଦନମୁକ୍ତ ବ୍ଲକ କରିବା ପାଇଁ କାର୍ଯ୍ୟ କରିବାକୁ ଲୋକସଭା ସାଂସଦ ବଳଭଦ୍ର ମାଝୀ ଗୁରୁତ୍ୱାରୋପ କରିଛନ୍ତି। ବ୍ଲକ ପରିସରରେ ଏକ ସମୀକ୍ଷା ବୈଠକରେ ସାଂସଦ ଶ୍ରୀ ମାଝୀ କହିଥିଲେ, ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରକୁ ଦାଦନମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ତେନ୍ତୁଳିଖୁଣ୍ଟି ବ୍ଲକରେ 13,000 ଜବ୍ କାର୍ଡଧାରୀ ରହିଛନ୍ତି। ଜବ୍ କାର୍ଡଧାରୀମାନଙ୍କୁ ଉପଯୁକ୍ତ କାମ ଯୋଗାଇଦେଲେ ବାହାରକୁ ଦାଦନ ଖଟିବା ପାଇଁ ଯିବାକୁ ପଡ଼ିବ ନାହିଁ। ସମୀକ୍ଷା ସମୟରେ କେତେକ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ତୁରନ୍ତ ସେ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଚାଷୀମାନଙ୍କଠାରୁ ଧାନ କିଣା ସମୟରେ ଯେପରି କୌଣସି ପ୍ରକାର ସମସ୍ୟା ନ ଉପୁଜେ ସେଥିପାଇଁ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଏସ୍ସିବି ମେଡିକାଲ କଲେଜ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଡିଏମ୍ଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି ଏବଂ ଏହି ଘଟଣାରେ ଡାକ୍ତରଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଏସ୍ସିବି ମେଡିକାଲ କଲେଜରେ ଦୁଇଜଣ ମହିଳାଙ୍କୁ ଡାକ୍ତର ଦିଲବାଗ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ୍ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 2,400କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୁନ୍ଦରଗଡ଼ ଭୁବନେଶ୍ୱର ଓ କଟକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁକୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଡେଙ୍ଗୁ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷଣକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଡେଙ୍ଗୁ ସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ନୂଆଖାଇ ପର୍ବ ପାଳନ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ଲଗ୍ନ ସ୍ଥିର ହୋଇଛି। ଆସନ୍ତା 8 ତାରିଖ ଦିନ ସକାଳ 9:40 10:12 ମଧ୍ୟରେ ନବାନ୍ନ ଖାଇବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଯଥାରୀତି ଅନୁଯାୟୀ ପୂର୍ବଦିନ ମା ସମଲେଶ୍ୱରୀ ଏବଂ ରକ୍ତାମ୍ବରୀଙ୍କଠାରେ ରାତ୍ର 8:14 ନୂତନ ଶସ୍ୟ ଠାକୁରଙ୍କଠାରେ ଲାଗି ହେବ। ଗଞ୍ଜାମ ଜିଲ୍ଲା ଜନଶିକ୍ଷଣ ସଂସ୍ଥାନର ପ୍ରଥମ ପରିଚାଳନା କମିଟି ବୈଠକ ଛତ୍ରପୁରସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଜନଶିକ୍ଷଣ ସଂସ୍ଥାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜନଶିକ୍ଷଣ ସଂସ୍ଥାନ ଦ୍ୱାରା କରାଯାଇଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଓ ବ୍ୟୟ ଅଟକଳ ସମୀକ୍ଷା କରାଯାଇଥିଲା। ଏଥିସହିତ ଚଳିତ ଆର୍ଥିକ ବର୍ଷରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତି, ଏହାର ବ୍ୟୟ ଅଟକଳ ଓ ପରିଚାଳନା ନିମନ୍ତେ କମିଟି ଗଠନ ଓ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପ୍ରସ୍ତାବ ଗୃହୀତ ହୋଇଥିଲା। ସୁବର୍ଣ୍ଣପୁର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଜି ପ୍ରଥମ ଜାତୀୟ ମହାକାଶ ଦିବସ 2024 ପାଳିତ ହୋଇଯାଇଛି। ଇସ୍ରୋ ପକ୍ଷରୁ ଐତିହାସିକ ଚନ୍ଦ୍ରଯାନ 3ର ସଫଳ ଅବତରଣର 1 ବର୍ଷ ପୂର୍ତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କୁ ମହାକାଶ ଜ୍ଞାନ କ୍ଷେତ୍ରରେ ଭାରତର ପାରଦର୍ଶିତା ଏବଂ ସଫଳତାକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟଗୁଡ଼ିକରେ ମହାକାଶ ବିଜ୍ଞାନୀଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ସାମାଜିକ ଏବଂ ଆର୍ଥିକ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ଯୋଗଦାନ ଦେଇଛି କହିଲେ ରାଷ୍ଟ୍ରପତି। ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂଆ ଅବକାରୀ ନୀତି ଆଣିବେ, ଗୃହରେ ସୂଚନା ଦେଲେ ଅବକାରୀ ମନ୍ତ୍ରୀ, ଏବଂ ପୁଣି ଥରେ ଆଜି ଖୋଲାଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।